ॐ नमो भगवते वासुदेवाय। ॐ नमो भगवते वासुदेवाय। श्री श्री गौरनिताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्णचंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण हनुमान जी कृपाद पद्मरे मल प्रणत निवेदन करी। श्री गुरुदेव श्री श्रीमद्भक्ति स्वरूप दामोदर स्वामी गुरु महाराज कृपाद पद्मरे मल प्रणत निवेदन करी। इसकन संस्थापक आचार्य श्री श्रीमदेशी भक्ति वेदांत स्वयं प्रभुपाद महाराज कृपाद पद्मरे मल प्रणत निवेदन करी। समस्त साधु गुरु वैष्णवान को मर प्रणत निवेदन करी। उपस्थित भक्त स्वजन बंद एवं मातृवृंद को मर प्रणत निवेदन करी। आज आम श्रीमद भागवतम प्रथम स्कंद नवम अध्याय कथा आरंभ करवा। आम धारावाहिक भाव में यह श्रीमद भागवतम को संक्षेप वर्णना करते, तेणु आज आम नवम अध्याय आरंभ करवा कथा प्रथम स्कंदर। 29 तारीख में आम प्रथम स्कंद अष्टम अध्याय विषय कथा कही संक्षेप में आम कह कुंतीदेवी स्तुति। 26 श्लोक में कुंतीदेवी स्तुति करते भगवान कर। भगवान जितेबले हस्तिनापुर द्वारका प्रत्यावर्तन करने जाऊँ रथ में उपस्थित हो जाती, से समय उत्तरा गर्भर थी संतान को हत्या करने अश्वत्थामा ब्रह्मास्त्र प्रेरण करते भगवान रक्षा कले। से गर्भ स्थित संतान को रक्षा कले जहाँ नाम परीक्षित पर हम एवं पांडव पांच जन को रक्षा कले। अश्वत्थामा पांडव पांच भाई को हत्या करने अस्त्र प्रेरण करते जोबले सी प्रत्यावर्तन करने उद्यत होती कुंतीदेवी 26 श्लोक स्तुति करी प्रार्थना कले रही बर्तमान न फेरवाई। युधिष्ठ महाराज से भाव अनुरोध करते तेणु से पुणी रहिले पुणी आउ केत मास रहिले हस्तिनापुर रे। तबे नवम अध्याय वर्णना कर जे ए जो महाभारत युद्ध हला 18 अक्षौणी सैन्य मृत्युवरण करथिले। गोटे अक्षौणी सैन्य केते तेणु एतिक इंटू 18 40 लक्ष ऊर्ध जीवन सेठी मृत्युवरण करते व्यक्ति मैंने। तेणु युधिष्ठिर महाराज मनरे बहुत विषाद होता एमती कि भगवान जिते बुझेले से बुझे ना कहुए भगवद गीतार कथा शुणी अर्जुन मोह दूर हो गला। अर्जुन भगवद गीतार अंतिम कहे नष्ट मोह स्मृति लब्धा तोस प्रसादात मयाचित स्थितोस्मी गत संदेह करीसी वचनम तव मोर मोह दूर हो गला। तेणु मु आपणकर वचन को कार्यकारी करी करीसी वचनम तव। किंतु युधिष्ठिर महाराज को भगवान युधिष्ठिर महाराज से शुणी थे भगवत गीतार प्रवचन से शुणी थे सीठी जिते सैन्य थे समस्ते भगवत गीतार कथा को श्रवण करते। आम आचार्य मैंने कहते से भगवान मझेरे कि कथा कहले कौट लुचे छपिक कथा कही ना भगवद गीता ए सर्वसाक्षिकत्व सेनोर उभयर मध्य रथम स्थापन अच्युत। अर्जुन कहले आर उद्देश्य थिला समस्ते जानवे जे भगवान ये भगवद गीता कहते अर्जुन को समस्ते सुनिपारे। मेघ गंभीर या गिरा भगवान मेघ भड़ी मेघर जो भाव घड़घड़ी शब्द से भाई भाव भगवान से शब्द से कही समस्ते सुनिपारे सर्वसाक्षिकत्व बोली कह जाए। ये सर्वसाक्षिकत्व भगवद गीता भगवान कही समस्ते साक्षी रही अर्जुन शुणिले एवं युधिष्ठ महाराज शुणिले। सेठी महाभारत युद्ध में उपस्थित थे समस्त सैन्य मैंने श्रवण करते सेनापति इत्यादि जे सब थे समस्त श्रवण करते एमती कि हस्तिनापुर कुरुक्षेत्र युद्ध होता भगवान कुरुक्षेत्र कथा कही हस्तिनापुर संजय मध्य श्रवण करुले और दर्शन करुले। ये व्यासदेव प्रसाद रु व्यास प्रसादात सुतवान एतद् गुह्यम अहम परम अंतिम भगवद गीत अर्जुन संजय कहे से कथा। तेणु सेठी धृतराष्ट्र श्रवण करुले जो भाई भाव संजय वर्णना करुले एवं जितेबले एकादश अध्याय भगवान विश्वरूप दर्शन करेले से समय महर्षि एम समस्ते सब दर्शन करगवान को स्तुति करसब वर्णना कर। କିନ୍ତୁ ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଲା ନାହିଁ। ଯେତେ ଭଗବାନ ବୁଝେଇଲେ ମଧ୍ୟ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା ନାହିଁ। ତେଣୁ ଭଗବାନ ଚିନ୍ତା କଲେ, ଏ ଭଗବାନଙ୍କର ଗୋଟେ ଲୀଳା। ତେଣୁ ସେହି ସମୟରେ ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି। ତେଣୁ କିନ୍ତୁ ଭୀଷ୍ମଦେବ ଶରଶଯ୍ୟାରେ ରହିଛନ୍ତି, ସେ ଶରୀର ତ୍ୟାଗ କରିନାହାନ୍ତି। କାରଣ ଭୀଷ୍ମଦେବ ବର ପାଇଥିଲେ ତାଙ୍କ ପିତା ଶାନ୍ତନୁଙ୍କ ଠାରୁ। ତାଙ୍କ ପିତାଙ୍କର ସେ ଥିଲେ ଉତ୍ତମ ସନ୍ତାନ, ଥିଲେ ଉତ୍ତମ ପୁତ୍ର, ଥିଲେ ଉତ୍ତମ ଚିନ୍ତିତ କୁର୍ଜ୍ୟାତ। ଉତ୍ତମ ପୁତ୍ର କିଏ ବା ଉତ୍ତମ ଶିଷ୍ୟ କିଏ, ଯେ ତାଙ୍କର ଗୁରୁ ବା ପିତାଙ୍କର ମନଭୀଷ୍ଟକୁ ଜାଣି ସେ କାର୍ଯ୍ୟ କରନ୍ତି। ଚିନ୍ତିତ କୁର୍ଜ୍ୟାତ, ସେ ଚିନ୍ତା କରିଥିଲେ ଇଏ କରିଦେବେ, ସେଇଟା ହେଉଛି ଉତ୍ତମ ପୁତ୍ର। ତେଣୁ ଶାନ୍ତନୁ ଯେଉଁ ଚିନ୍ତା କରିଥିଲେ ବିବାହ କରିବା ପାଇଁ, ଗଙ୍ଗାକୁ ପ୍ରଥମେ ବିବାହ କରିଥିଲେ, ଯାହାଙ୍କର ପୁତ୍ର ଥିଲେ ଭୀଷ୍ମ, ଯାହାଙ୍କ ନାମ ଥିଲା ଦେବବ୍ରତ। କିନ୍ତୁ ତାପରେ ଗଙ୍ଗାଙ୍କର ଯେତେବେଳେ ଚାଲିଗଲେ ଗଙ୍ଗା, ସେତେବେଳେ ସେ ବିବାହ କରିବା ପାଇଁ ଚାହୁଁଥିଲେ ସତ୍ୟବତୀଙ୍କୁ। କିନ୍ତୁ ସତ୍ୟବତୀଙ୍କର ପିତା ସେ କହୁଥିଲେ ଯେ ମୋର କନ୍ୟା ମୁଁ ଆପଣଙ୍କୁ ଦେବା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ଗୋଟିଏ କଣ୍ଡିସନରେ। କ'ଣ ନା, ମୋର ଯେ ପୌତ୍ର ହେବ ବା ମୋର ଯେ ନାତି ହେବେ, ସିଏ ଏ ସମଗ୍ର ଏଇ ହସ୍ତିନାପୁର ସିଂହାସନରେ ସେ ରାଜ ଅଭିଷିକ୍ତ ହେବେ। ଏହିଭଳି ଭାବରେ କଥା କହିବାରୁ ଶାନ୍ତନୁ ସେଥିରେ ରାଜି ହୋଇନଥିଲେ। କାରଣ ଶାନ୍ତନୁଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ଭୀଷ୍ମଦେବ, ସେତେବେଳେ ତାଙ୍କର ଭୀଷ୍ମଦେବ ନଥିଲା, ତାଙ୍କ ନାମ ଥିଲା ଦେବବ୍ରତ। ତେଣୁ ସେଥିରେ ସେ ରାଜି ହୋଇନଥିଲେ। କିନ୍ତୁ ଯେତେବେଳେ ଜାଣିଲେ, ଭୀଷ୍ମଦେବ ଜାଣିଲେ କଥା, ତେଣୁ ସିଏ ତାଙ୍କର ପିତାଙ୍କର ମନ ବାଞ୍ଛାକୁ ପୂର୍ଣ୍ଣ କରିବା ପାଇଁ ସେ ଯାଇକି ଶପଥ କରିଥିଲେ। ସତ୍ୟବତୀଙ୍କ ପିତା ଉପରିଚର ବସୁଙ୍କୁ ଶପଥ କରିଥିଲେ ଯେ ମୁଁ ବିବାହ କରିବି ନାହିଁ। ଯେତେବେଳେ ଭୀଷ୍ମଦେବ ଦେବବ୍ରତ କହିଲେ ମୁଁ ରାଜ୍ୟ ସିଂହାସନ ଗ୍ରହଣ କରିବି ନାହିଁ, ସେତେବେଳେ ସେ ଉପରିଚର ବସୁ କହିଲେ ଯେ ତୁମେ ଗ୍ରହଣ ନକଲେ ମଧ୍ୟ ତୁମର ପୁତ୍ର ଦାବି କରିପାରେ ସନ୍ତାନ, ସେଥିପାଇଁ ସେ ବିବାହ କଲେ ନାହିଁ। ସେଥିପାଇଁ ତାଙ୍କ ନାମ ହେଲା ଭୀଷ୍ମଦେବ, ଭୀଷ୍ମ ପ୍ରତିଜ୍ଞା କରିଥିଲେ। ଏମିତିକି ତାଙ୍କର ଗୁରୁ ପରଶୁରାମ ମଧ୍ୟ ଯେତେ ବାଧ୍ୟ କଲେ, ଯୁଦ୍ଧ କରିବାକୁ ପଡ଼ିଲା, ପରଶୁରାମଙ୍କ ସହିତ ଯୁଦ୍ଧ କଲେ, ବିବାହ କରିବେ ନାହିଁ। ଏସବୁ ବହୁତ କଥା ରହିଛି। ଯାହା ହଉ, ସେଥିପାଇଁ ଶାନ୍ତନୁ ତାଙ୍କ ଉପରେ ବହୁତ ପ୍ରୀତ ହୋଇ ତାଙ୍କୁ ଏଇ ବରଟି ଦେଇଥିଲେ, ଇଚ୍ଛା ମୃତ୍ୟୁବର। ଯେତେବେଳେ ସେ ଚାହିଁବେ ମୃତ୍ୟୁବରଣ କରିବେ, ଯଦିଓ ସେ ସରଶଯ୍ୟାରେ ସାଇତ ହୋଇକି ରହିଥିଲେ, କିନ୍ତୁ ତଥାପି ସେ ମୃତ୍ୟୁବରଣ କରୁନଥିଲେ। ଭଗବାନଙ୍କର ବ୍ୟବସ୍ଥା ହୋଇଛି। ତେଣୁ ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ନେଇ, ପାଣ୍ଡବ ପାଞ୍ଚ ଜଣଙ୍କୁ ନେଇ, ଅନ୍ୟ ମୁନି ଋଷିମାନଙ୍କୁ ନେଇ ଯାଇ ସେଇ କୁରୁକ୍ଷେତ୍ର ସ୍ତରରେ ଯାଇ ପହଞ୍ଚିଲେ, ଯେଉଁଠି ଭୀଷ୍ମଦେବ ଶୟନ କରିଥିଲେ ସରଶଯ୍ୟାରେ। ତେଣୁ ସେଠି ଯେତେବେଳେ ଭୀଷ୍ମଦେବ ଦେଖିଲେ ପାଣ୍ଡବମାନଙ୍କୁ, ସେ ବହୁତ ଆନନ୍ଦିତ ହୋଇଗଲେ। କାରଣ ଭୀଷ୍ମଦେବ ଯଦିଓ ସେ ପ୍ରତିଜ୍ଞା କରିଥିଲେ ଯେ କୁରୁବଂଶର ଯେଉଁ ରହିଛି ସିଂହାସନକୁ ସେ ସୁରକ୍ଷା ଦେବେ, କିନ୍ତୁ କୌରବମାନେ ଉପଯୁକ୍ତ ନଥିଲେ, ଦାୟାଦ ନଥିଲେ ସେ କୁରୁବଂଶରେ ସେ ରାଜ ସିଂହାସନରେ ଅଧିଷ୍ଠିତ ଅଭିଷିକ୍ତ ହେବା ପାଇଁ। ତେଣୁ କିନ୍ତୁ ଯେହେତୁ ସେ ପ୍ରତିଜ୍ଞା କରିଛନ୍ତି, ତେଣୁ ସେ ଯିଏ ରହିବେ କୁରୁବଂଶର ସିଂହାସନରେ, ଯିଏ ଆରୋହଣ କରିବେ, ସେ ତାଙ୍କୁ ସୁରକ୍ଷା ପ୍ରଦାନ କରିବେ। ଯଦିଓ ଦୁର୍ଯ୍ୟୋଧନ ମହାରାଜ ଉପଯୁକ୍ତ ରାଜା ନଥିଲେ, କିନ୍ତୁ ତଥାପି ସେ ଯେହେତୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ, ସେଥିପାଇଁ ସେ ସୁରକ୍ଷା ପ୍ରଦାନ କରୁଥିଲେ। କିନ୍ତୁ ଭୀଷ୍ମଦେବ ଜାଣିଥିଲେ ଯେ ପ୍ରକୃତରେ ଯୁଧିଷ୍ଠିର ମହାରାଜ ହେଉଛନ୍ତି ପ୍ରକୃତ ଦାୟାଦ। ତେଣୁ ଆଜି ଯେତେବେଳେ ଯୁଧିଷ୍ଠିର ମହାରାଜ ରାଜ ବେଶ ପରିଧାନ କରି ଆସୁଛନ୍ତି, ସେ ବହୁତ ଆନନ୍ଦିତ ହୋଇଯାଇଛନ୍ତି। କିନ୍ତୁ ଯେତେବେଳେ ଆସି ପହଞ୍ଚିଗଲେ ପାଣ୍ଡବମାନେ, ଏବଂ ଭଗବାନ ସ୍ୱୟଂ ମଧ୍ୟ ଆସୁଛନ୍ତି, ସେତେବେଳେ ସେ ଭୀଷ୍ମଦେବଙ୍କର ପାଟି ମୁଖରୁ ଏହିଭଳି ଭାବରେ କଥା ବାହାରୁଛି, ଅହୋ କଷ୍ଟମ୍ ଅହୋ ନ୍ୟାୟମ୍ ଯତ୍ ଜୁୟଂ ଧର୍ମନନ୍ଦନଃ ଜୀବିତୁଂ ନାହତ କ୍ଲିଷ୍ଟଂ ବିପ୍ର ଧର୍ମାଚ୍ୟୁତାଶ୍ରୟ। ଭୀଷ୍ମଦେବ ଆଶ୍ଚର୍ଯ୍ୟ ହେଉଛନ୍ତି, ଇଏ ଗୋଟେ ପ୍ରଶ୍ନ। ସମସ୍ତ ସେଠି ମୁନି ଋଷିମାନେ ସମସ୍ତେ ରହିଛନ୍ତି, ତାଙ୍କ ପାଇଁ ଇଏ ଗୋଟେ ପ୍ରଶ୍ନ ହୋଇଗଲା ଯେ ଅହୋ କଷ୍ଟମ୍ ଅହୋ ନ୍ୟାୟମ୍, କେତେ କଷ୍ଟ ଏମାନେ ସହ୍ୟ ନ କରିଛନ୍ତି, କେତେ ତାଙ୍କ ପ୍ରତି ଅନ୍ୟାୟ ନ ହୋଇଛି। ଯତ୍ ଜୁୟଂ ଧର୍ମନନ୍ଦନଃ, ତୁମେ ସବୁ ଧର୍ମ ମାର୍ଗରେ ଅଛ, ଧର୍ମନନ୍ଦନ ଧର୍ମରାଜଙ୍କ ପୁତ୍ର ତୁମେ ସ୍ୱୟଂ ଯୁଧିଷ୍ଠିର ମହାରାଜ, ଏବଂ ଜୀବିତୁଂ ନା ହତ କ୍ଲିଷ୍ଟ, ତୁମେ ଜୀବନ ଜୀବନରେ ତୁମେ ଏ କଷ୍ଟ ସବୁ ପାଇବା କଥା ପାଇଁ ତୁମେ ଯୋଗ୍ୟ ନୁହଁ, କଷ୍ଟ ପାଇବା କଥା ନୁହଁ। ଆମେ ଯେଉଁ କଷ୍ଟ ପାଉଛେ, ଦୁଃଖ ପାଉଛେ, ତାର କାରଣ ହେଉଛି କ'ଣ? ପାପ। ଭକ୍ତିର ସାମର୍ଥ ସୁନ୍ଦର ବର୍ଣ୍ଣନା କରାଯାଇଛି, ତିନୋଟି କାରଣରୁ ଜଣେ ଦୁଃଖ ପାଏ ବା କଷ୍ଟ ପାଏ, ପାପ, ପାପ ବୀଜ ଏବଂ ଅବିଦ୍ୟା। ତେଣୁ ଭକ୍ତିର ଯେତେବେଳେ ଭକ୍ତିର ନିରୂପଣ କରୁଛନ୍ତି ସଂଜ୍ଞା, ଭକ୍ତିର ସାମର୍ଥ ସୁନ୍ଦରେ ଆମର ରୂପ ଗୋସ୍ୱାମୀ କହୁଛନ୍ତି, ଏ ଭକ୍ତି ଏଭଳି ଏ ସବୁକୁ ନଷ୍ଟ କରିଦିଏ। ଭକ୍ତି ହେଉଛି କ'ଣ ନା, ପ୍ରଥମ ହେଉଛି ସେ କଷ୍ଟକୁ ନାଶ କରିଦିଏ। ଭକ୍ତି କ'ଣ ସେ ଶ୍ଳୋକ ଭକ୍ତିର ସାମର୍ଥ୍ୟ ସୁନ୍ଦର ରହିଛି, ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରାଯାଇଛି। ଏ ଯେଉଁ ଆମେ ଭକ୍ତି କରୁଛେ ମାନେ ସେ ଛଅଟି ତା'ର ଫଳ ରହିଛି, କ୍ଳେଶାଗ୍ନି, ପ୍ରଥମ ହେଉଛି କ୍ଳେଶାଗ୍ନି, କ୍ଳେଶକୁ ସବୁ ଦୂର କରିଦିଏ। ଜଣେ ଦୁଃଖ ପାଉଛି କାହିଁକି ନା ତିନୋଟି କାରଣରୁ, ଗୋଟେ ହେଉଛି ପାପ, ଗୋଟେ ହେଉଛି ପାପ ବିଦ୍ୟା ପାପ ବୀଜ, ଆଉ ଗୋଟେ ହେଉଛି ଅବିଦ୍ୟା। ଏଇ ତିନୋଟି କାରଣରୁ ଜଣେ ଦୁଃଖ ପାଏ ବା କଷ୍ଟ ପାଏ। ତେଣୁ ଇଏ ପ୍ରଶ୍ନ ହେଲା, ଇଏ କାହିଁକି କଷ୍ଟ ପାଇବେ, ଦୁଃଖ ପାଇବେ? ଏମାନେ ତ ସବୁ କୌଣସି ପାପ କରିନଥିଲେ, ଏମାନେ ହେଉଛି ଧର୍ମନନ୍ଦନ। ତେଣୁ ଏମାନେ ଖାଲି ଧର୍ମନନ୍ଦନ ଥିଲେ ତା ନୁହଁ, ଏମାନେ ବିପ୍ର ଧର୍ମ ଅଚ୍ୟୁତ ଆଶ୍ରୟ ଶ୍ରିୟା, ଏମାନେ ବ୍ରାହ୍ମଣମାନଙ୍କର ଆଶ୍ରୟରେ ଥିଲେ, ଧର୍ମର ଆଶ୍ରୟରେ ଥିଲେ, ସ୍ୱୟଂ ଅଚ୍ୟୁତ ଭଗବାନ ମଧ୍ୟ ତାଙ୍କର ଆଶ୍ରୟରେ ସେ ଥିଲେ, ଅଚ୍ୟୁତଙ୍କର ଆଶ୍ରୟରେ ସେ ଥିଲେ। ତେଣୁ କାହିଁକି କଷ୍ଟ ପାଇଲେ, ଏକଥା ପଚାରୁଛନ୍ତି ଭୀଷ୍ମଦେବ। ତେଣୁ ସେ କହୁଛନ୍ତି, ଆଶ୍ଚର୍ଯ୍ୟ ଏଇ କଥାଟି କହୁଛନ୍ତି, ଯତ୍ର ଧର୍ମସୁତ ରାଜା, ଯେଉଁଠି ଧର୍ମସୁତ ଧର୍ମପୁତ୍ର ସ୍ୱୟଂ ଉପସ୍ଥିତ ଅଛନ୍ତି, ରାଜା ଯୁଧିଷ୍ଠ ମହାରାଜ, ଧର୍ମସୂତ ରାଜା ଏବଂ ଗଦାପାଣି ବୃକୋଦର, ବୃକୋଦର ଭୀମ ଏ ଗଦା ଧାରଣ କରିଛନ୍ତି, ଏବଂ କୃଷ୍ଣ ଶ୍ରୀ ଗାଣ୍ଡିବଂ ଚାପଂ, ଅର୍ଜୁନଙ୍କର ଗୋଟେ ନାମ ହେଉଛି କୃଷ୍ଣ, ତେଣୁ ସିଏ ମଧ୍ୟ ତାଙ୍କର ଅସ୍ତ୍ରୀ ବା ତାଙ୍କର ଧନୁ ସହିତ, ଧନୁ ତୀର ସହିତ ଉପସ୍ଥିତ ରହିଛନ୍ତି, ଏବଂ ସୁହୃତ କୃଷ୍ଣ, ସ୍ୱୟଂ କୃଷ୍ଣ ମଧ୍ୟ ତାଙ୍କର ସୁହୃତ, କିନ୍ତୁ ତଥାପି ତତୋ ବିପଦ, ସେ ତା ସତ୍ୟ ମଧ୍ୟ ବିପଦ। ତେଣୁ ଏ ପ୍ରଶ୍ନର କିଏ ଉତ୍ତର ଦେବେ? ସେ ସ୍ୱୟଂ ନିଜେ କହୁଛନ୍ତି, ମହାଜନ ଜନ ଗତସ ପନ୍ଥା, ଜଣେ ମହାଜନ ସିଏ। ତେଣୁ ସେ କହୁଛନ୍ତି, ନହି ଅଶ୍ୟ କରିଚିତ୍ ରାଜନ ପୁମାନ ବେଦ ବିଦିତ୍ସିତମ ଯଦ୍ ବିଜିଜ୍ଞାସୟା ଯୁକ୍ତା ମୁହ୍ୟନ୍ତି କବୟୋପିହି। ହେ ରାଜନ, ନହି ଅଶ୍ୟ କରିଚିତ୍ ରାଜନ, ଏସବୁର ଉତ୍ତର ଜଣେ କେହି ପାଇପାରିବେ ନାହିଁ। ନହି ଅଶ୍ୟ କରିଚିତ୍ ରାଜନ ପୁମାନ ବେଦ ବିଦିତ୍ସିତମ, ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ବେଦ ବିଦିତ, ଯେଉଁମାନେ ବେଦ ଜାଣିଛନ୍ତି, ବେଦ ଜ୍ଞାତା ଯେଉଁମାନେ, ସେମାନେ ମଧ୍ୟ ଆକୁ ବୁଝିପାରିବେ ନାହିଁ। କାହିଁକିନା ଯଦି ଜାଣିବା ପାଇଁ ଚେଷ୍ଟା କରି, ଯଦି ବିଜିଜ୍ଞାସା ଯୁକ୍ତା, ଯଦି ଜିଜ୍ଞାସ କରିବେ କାହିଁକି ପାଣ୍ଡବମାନେ ଏତେ ଦୁଃଖ ପାଇଲେ, ତାହେଲେ ମୁହ୍ୟନ୍ତି କବୟୋ ପିହି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହ ହେଇଯିବେ, ଭଗବାନଙ୍କ ଲୀଳାକୁ କେହି ବୁଝିପାରିବେ ନାହିଁ। ତେଣୁ ସେ କହୁଛନ୍ତି, ଆଙ୍ଗୁଠି ଦେଖିକି କହୁଛନ୍ତି, ଏସୋ ଭଗବାନ ସାକ୍ଷାତ ଆଦ୍ୟୋ ନାରାୟଣ ପୁମାନ ମୋହୟନ୍ ମାୟା ଲୋକଂ ଗୁଢ଼ଶ୍ଚରତି ବିଷ୍ଣୁସୁ। ପାଣ୍ଡବମାନଙ୍କୁ କହୁଛନ୍ତି, ବିଶେଷ ଭାବରେ ଯୁଧିଷ୍ଠିର ମହାରାଜଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ଯେ ଏସବୁ ଭଗବାନ ସାକ୍ଷାତ, ଏଇ ହେଉଛନ୍ତି ଭଗବାନ, ଇଏ ହେଉଛି ତା କାରଣ, ଇଏ ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି। ଆଦ୍ୟୋ ନାରାୟଣ ପୁମାନ, ଇଏ ହେଉଛନ୍ତି ମୂଳ ନାରାୟଣ, ଆଦ୍ୟୋ ନାରାୟଣ ପୁମାନ ମୋହୟନ୍ ମାୟାଙ୍ଗ ଲୋକଂ, ମାୟାରେ ସମସ୍ତ ଲୋକଙ୍କୁ ମୋହ କରିକି ସେ ରଖିଛନ୍ତି, ଗୁଢ଼ଶ୍ଚରତି ବୃଷ୍ଣୁସୁ, ଏଇ ବୃଷ୍ଣୀ ବଂଶରେ ସେ ମାନ ଭଳି ଲୀଳା କରୁଛନ୍ତି, ଇଏ କିନ୍ତୁ ସ୍ୱୟଂ ଭଗବାନ। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି, ତେଣୁ ତାପରେ ସେ କହୁଛନ୍ତି ଯେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ପ୍ରଭୁ, ଭକ୍ତ୍ୟାବେଶ୍ୟଂ ମନୋଜସ୍ମିନ୍ ବାଚା ଜନ୍ନାମ କୀର୍ତ୍ତନ କୀର୍ତ୍ତୟନ ତ୍ୟଜନ କଳେବରମ ଯୋଗୀ ମୁଚ୍ୟତେ କାମ କର୍ମ ଭି। ଯେଉଁମାନଙ୍କର ଭକ୍ତିରେ ମନଟା ଭକ୍ତିରେ ସ୍ଥିତ ହୋଇଛି ଏବଂ ବାଚା ବଚନରେ ଭଗବାନଙ୍କୁ ଗୁଣକୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ସେମାନେ ଯେତେବେଳେ ଶରୀର ତ୍ୟାଗ କରନ୍ତି, ସେମାନେ ଏ କର୍ମବନ୍ଧନରୁ ସେମାନେ ମୁକ୍ତି ପାଇଯାଆନ୍ତି। ତେଣୁ ଯେତେବେଳେ ଭୀଷ୍ମଦେବ ଏଇଭଳି ଭାବରେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣ ମୋର ଅନ୍ତିମ ସମୟରେ ମୋତେ କୃପା କରି ଆପଣଙ୍କର ଭକ୍ତମାନଙ୍କର ପ୍ରତି କୃପା କରିବା ପାଇଁ, ମୁଁ ଭକ୍ତ ନୁହଁ କିନ୍ତୁ ପାଣ୍ଡବମାନେ ଆପଣଙ୍କର ଭକ୍ତ, ପାଣ୍ଡବମାନଙ୍କର ମୁଁ ଯେତେ ନିଜ ଜନ ବା ନିଜ ପରିବାରର ବ୍ୟକ୍ତି, ସେଥିପାଇଁ ଆପଣ ମୋତେ କୃପା କରୁଛନ୍ତି, ମୋର ଅନ୍ତିମ ସମୟରେ ଆସି ଉପସ୍ଥିତ ହୋଇଛନ୍ତି। ତେଣୁ ମୋର ଅନ୍ତିମ ସମୟରେ ଆପଣ ଏଇଠି ଉପସ୍ଥିତ ରୁହନ୍ତୁ, ମୁଁ ଆପଣଙ୍କ ପ୍ରାର୍ଥନା କରିବି, ପ୍ରାର୍ଥନା କରି ଆପଣଙ୍କ ପ୍ରାର୍ଥନା କରି ମୁଁ ଶରୀର ତ୍ୟାଗ କରିବି। ଏଇଭଳି ଭାବରେ ଯେତେବେଳେ ମନବାଚ୍ଛା ଇଏ କରୁଛନ୍ତି, ବ୍ୟକ୍ତ କରୁଛନ୍ତି, ସେହି ସମୟରେ ଭଗବାନ ଇସାରା ଦେଲେ ଯୁଧିଷ୍ଠିର ମହାରାଜଙ୍କୁ ଯେ ବର୍ତ୍ତମାନ ଭୀଷ୍ମଦେବ ଶରୀର ତ୍ୟାଗ କରିବେ, ତେଣୁ ତୁମର ଯାହା ପ୍ରଶ୍ନ ରହିଛି, ଯାହା ସନ୍ଦେହ ରହିଛି ସେଇଠି ପଚାରି ଦିଅ, ସେ ସବୁ ବୁଝେଇ ଦେବେ ତୁମକୁ। ତେଣୁ ଯୁଧିଷ୍ଠିର ଏହିସବୁ ମହାଭାରତର ଶାନ୍ତି ପର୍ବରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଯୁଧିଷ୍ଠିର ମହାରାଜ ତାଙ୍କୁ ସବୁ ପ୍ରଶ୍ନ ପଚାରିଛନ୍ତି ଏବଂ ଭୀଷ୍ମଦେବ ସେ ପ୍ରଶ୍ନର ସବୁ ଉତ୍ତର ଦେଇଛନ୍ତି। କେଉଁଟା ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି, କେଉଁଟା ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, ଯେମିତି ଆମେ ବର୍ତ୍ତମାନ ଭାଗବତଙ୍କୁ ସଂକ୍ଷେପରେ ବର୍ଣ୍ଣନା କରୁଛେ, ଭାଗବତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସେ ଗୋଟିଏ ଶ୍ଳୋକ ଗୋଟିଏ ଅକ୍ଷରର ବହୁତ ଅର୍ଥ ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏହିଭଳି ଭାବରେ ଦାନ ଧର୍ମାନ୍, ରାଜଧର୍ମାନ୍, ମୋକ୍ଷ ଧର୍ମାନ୍ ବିଭାଗ ସହ ସ୍ତ୍ରୀ ଧର୍ମାନ୍ ଭଗବତ ଧର୍ମାନ୍ ସମାସ ବ୍ୟାସ ଯୋଗତଃ, ଏହିଭଳି ଭାବରେ ଦାନ ଧର୍ମ କିଭଳି ଦାନ କରିବାକୁ ପଡ଼ିବ, ରାଜାଙ୍କର କ'ଣ ଧର୍ମ, ଭୌତିକ ଜଗତରୁ କେମିତି ଜଣେ ମୁକ୍ତି ପାଇବେ ମୁଖ୍ୟ ଧର୍ମ, ଏବଂ ସ୍ତ୍ରୀମାନଙ୍କର ଧର୍ମ କ'ଣ, ଏମିତି ଭଗବତ ଧର୍ମ କ'ଣ, ଏସବୁ କେଉଁଟା ବିସ୍ତାର ଭାବରେ କେଉଁଟା ସଂକ୍ଷେପ ଭାବରେ ବର୍ଣ୍ଣନା କଲେ। ତେଣୁ ଏହିଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନ ଭଗବାନଙ୍କ ସ୍ତୁତି କରୁଛନ୍ତି। ଅନେକ ସ୍ତୁତି ରହିଛି, ଆମେ ଶୁଣିଥିଲେ ଅଷ୍ଟମ ଅଧ୍ୟାୟରେ କୁନ୍ତିଦେବୀ 26 ଶ୍ଳୋକରେ ସ୍ତୁତି କରିଛନ୍ତି, ଏବଂ ଏହିଭଳି ଭାବରେ ଭୀଷ୍ମଦେବ ମଧ୍ୟ ସ୍ତୁତି କରିଛନ୍ତି। ତାଙ୍କର ସମୁଦାୟ 11 ଶ୍ଳୋକ ରହିଛି ଭୀଷ୍ମଦେବଙ୍କର, ତେଣୁ ସେ ପ୍ରଥମେ ସ୍ତୁତି କରୁଛନ୍ତି ଭଗବାନଙ୍କର, ସ୍ତୁତିରେ କହୁଛନ୍ତି ପ୍ରଭୁ ସେ କହୁଛନ୍ତି ଇତି ମତି ଉପକଳ୍ପିତା ବିତୃଷ୍ଣା ଭଗବତୀ ସାତ୍ୱତ ଶୃଙ୍ଗ ପୁଙ୍ଗବେ ବିଭମ୍ନି ସ୍ୱସୁଖମୁପଗତେ କ୍ୱଚିତ୍ ବିହର୍ତ୍ତୁମ୍ ପ୍ରକୃତି ମୁପେୟୁଷି ଯଦ୍ ଭବ ପ୍ରଭାହ। ପ୍ରଥମେ ଭଗବାନଙ୍କର ଭଗବାନ ପାଖରେ ନିଜକୁ ମନକୁ ସମର୍ପଣ କରୁଛନ୍ତି। ଇତିମତି ରୂପକଳ୍ପିତା ବିତୃଷ୍ଣା, ମୋର ମନକୁ ଏଇଟା ଆଚାର୍ଯ୍ୟମାନେ ସୁନ୍ଦର ଭାବରେ ଏଇଟାକୁ ବର୍ଣ୍ଣନା କରନ୍ତି, ଭଗବାନ ତାଙ୍କର କନ୍ୟାଙ୍କୁ ପ୍ରଦାନ କରୁଛନ୍ତି ଭଗବାନ କୃଷ୍ଣଙ୍କୁ, ଭଗବାନ ଯିଏ ଆଜୀବନ ବ୍ରହ୍ମଚାରୀ ତାଙ୍କର କନ୍ୟାଙ୍କୁ ପ୍ରଦାନ କରୁଛନ୍ତି ଭୀଷ୍ମ ଭଗବାନଙ୍କୁ, ତାର ଅର୍ଥ ଏଇ ମନକୁ ପ୍ରଦାନ କରୁଛନ୍ତି ଭଗବାନ ପାଖରେ। ମୟ ଅର୍ପିତ ମନବୁଦ୍ଧି, ଯିଏ ଭଗବାନ ପାଖରେ ନିଜ ମନକୁ ଅର୍ପଣ କରିଛନ୍ତି ସେ ଶ୍ରେଷ୍ଠ ଭକ୍ତ। ସାତତ ପୁଙ୍ଗବ, ସାତତ କୂଳରେ ଭଗବାନ ଆସୁଛନ୍ତି, ତାଙ୍କୁ ନିଜ ମନକୁ ସମର୍ପଣ କରୁଛନ୍ତି, ଏହିଭଳି ଭାବରେ ଭଗବାନଙ୍କର ସ୍ତୁତି କରିବେ, ବହୁତ ସ୍ତୁତି କରିଛନ୍ତି। 11 ଶ୍ଳୋକରେ ଆମେ କହିଛେ, ଆମେ କେତୋଟି ଶ୍ଳୋକ ପାଠ କରିବା। ତ୍ରିଭୁବନ କମନମ ତମାଳବର୍ଣ୍ଣ ରବିକର ଗୌରବରାମ୍ବରମ ଦଧାନେ ବପୁରଳକ କୁଳାବୃତାନ ନାବଜମ ବିଜୟ ସଖିରତିରସ୍ତୁମେନ ବଦ୍ୟା। ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି, କେତେ ସୁନ୍ଦର ରୂପ ଭଗବାନ। ତ୍ରିଭୁବନ କମନମ, ତ୍ରିଭୁବନରେ ଏଭଳି ରୂପ ନାହିଁ, ଏତେ ସୁନ୍ଦର ରୂପ ଭଗବାନଙ୍କର ଯେଉଁ ରହିଛି, ରୂପମାଧୁରୀ ଭଗବାନଙ୍କର, ଏ ରୂପମାଧୁରୀ ସହିତ କାହାର ରୂପମାଧୁରୀ ସମାନ ହୋଇପାରିବେ ନାହିଁ। ତ୍ରିଭୁବନ କମନମ ତମାଳବର୍ଣ୍ଣ, ଭଗବାନଙ୍କର ଶରୀରର ଅଙ୍ଗ ଅଙ୍ଗ ଅଙ୍ଗକାନ୍ତି ଯେଉଁ ରହିଛି ତମାଳବର୍ଣ୍ଣ ଭଳି ଶ୍ୟାମବର୍ଣ୍ଣ। ରବିକର ଗୌରବରାମ ବରମ ଦଧାନେ, ସେଇ ସୁନ୍ଦର ତମାଳବର୍ଣ୍ଣ ଭଳି ଯେଉଁ ଶରୀରର ଅଙ୍ଗକାନ୍ତିରେ ଶ୍ରେଷ୍ଠ ଅମ୍ବର ଧାରଣ କରିଛନ୍ତି, ପୀତାମ୍ବର ଧାରଣ କରିଛନ୍ତି, ଦଧାନେ ଯେମିତି ବିଜୁଳି ମେଘରେ ବିଜୁଳି ମାରିଲେ ଯେଉଁଭଳି ଭାବରେ ଶୋଭା ପାଏ ସେଭଳି ଭାବରେ ଭଗବାନଙ୍କ ଶରୀରରେ ଶ୍ୟାମ ବର୍ଣ୍ଣରେ ମେଘ ବର୍ଣ୍ଣରେ ଏ ଯେଉଁ ବସ୍ତ୍ର ପରିଧାନ କରିଛନ୍ତି ପୀତ ବସ୍ତ୍ର ବିଜୁଳି ଭଳି ଶୋଭା ପାଉଛନ୍ତି ସିଏ। ତେଣୁ ବପୁରଳକ କୁଳାବୃତ ନାବଜମ ଭଗବାନଙ୍କର ଶରୀର କିଭଳି ରହିଛି ଅଳକ କୁଳାବୃତ ନାବଜମ ଆନନ ଯେଉଁ ରହିଛି ଭଗବାନଙ୍କର ଆନକରେ ବା ଆନନରେ ବା ମୁଖରେ ଯେଉଁ କେଶରାଶି ସବୁ ରହିଛି ମସ୍ତକରେ ଯେଉଁ କେଶରାଶି ରହିଛି ମୁଖ ପଦ୍ମରେ ଏ କେଶରାଶି ଶୋଭାମାନ ହେଉଛି। ବିଜୟ ସଖୀ ରତିରସ୍ତୁମି ଅନବଦ୍ୟା ଯଦିଓ ଭଗବାନ ସେଠି ଉପସ୍ଥିତ ଅଛନ୍ତି ସେ ଭଗବାନ ସେ ରୂପକୁ ସେ ଚିନ୍ତା କରୁନାହାନ୍ତି। ଯେଉଁ ମହାଭାରତ ଯୁଦ୍ଧରେ ଯେଉଁ ଭଗବାନ ଯେଉଁ ରୂପ ଧାରଣ କରିଥିଲେ ସେହି ରୂପକୁ ସେ ସ୍ମରଣ କରୁଛନ୍ତି। ବିଜୟ ସଖେ ଅର୍ଜୁନଙ୍କର ଦଶଟି ନା କେତୋଟି ନାମ ରହିଛି ଦଶଟି ନା ବାରଟି ଅର୍ଜୁନଙ୍କର ନାମ ରହିଛି ଦଶଟି ଦଶଟିରେ ଗୋଟିଏ ନାମ ହେଉଛି ବିଜୟ। ସେ ସବୁବେଳେ ବିଜୟ ପ୍ରାପ୍ତ ହୁଅନ୍ତି ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ସେ ବିଜୟ ଭୂତି ଧୁବା ନୀତିର ମତିର୍ମମ ସେଇଠି ନିଶ୍ଚିନ୍ତ ଭାବରେ ବିଜୟ ରହିବ। ତେଣୁ ଅର୍ଜୁନଙ୍କର ଗୋଟିଏ ନାମ ହେଉଛି ବିଜୟ। ବିଜୟ ସଖେ ବିଜୟର ଭଗବାନ ଅର୍ଜୁନଙ୍କର ସଖା ପାର୍ଥ ସଖା ପାର୍ଥ ସାରଥି ସଖା ହିସାବରେ ସାରଥି ମଧ୍ୟ ହୋଇଛନ୍ତି ସେ। ବିଜୟ ସଖୀ ରତି ତାଙ୍କ ପ୍ରତି ମୋର ରତି ରହୁ ଅନବଦ୍ୟା ଅହେତୁକି ଭାବରେ ମୋର ରତି ରହୁ ଏ ପ୍ରଥମ ଶ୍ଳୋକ। ତେଣୁ ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ କହିଛନ୍ତି ଆମେ କେତୋଟି ଶ୍ଳୋକ ଆଲୋଚନା କରିବା ଆଧାରେ ମଧ୍ୟ ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ତାଙ୍କର ପର୍ପଟରେ ମଧ୍ୟ କଥା କହିଛନ୍ତି। ସେ କହୁଛନ୍ତି ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ କଚରୁଳିତ ଶ୍ରମ ବାରି ଅଳଙ୍କୃତା ସେ ମମ ନିଶିତ ଶରୀର ବିଭିଦ୍ୟମାନ ତୋଚି ବିଳସତ୍ କବଚେସ୍ତୁ କୃଷ୍ଣ ଆତ୍ମା। ଏ 934 ଏ ଶ୍ଳୋକଟି ଅଛି ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାଷ୍ୟ ଦେଇଛନ୍ତି ତା ଉପରେ। ତେବେ ସେ କହୁଛନ୍ତି ତା'ର ଅର୍ଥ ହେଉଛି ଯେ ଯୁଧି ତୁରଗରୁଜ ଯୁଦ୍ଧରେ ଯେତେବେଳେ ଭଗବାନ ଅର୍ଜୁନଙ୍କର ସାରଥି ରୂପରେ ଲୀଳା କରୁଥିଲେ ହଁ ଯତ୍ର ଧର୍ମସୂତ୍ର ଆଧାରରେ ପ୍ରଭୁପାଦ ମହାରାଜ କହିଛନ୍ତି ଦେୟାର ଇଜ୍ ନଥିଂ ଟୁ ବି ଲ୍ୟାମେଣ୍ଟେଡ୍ ହ୍ୱେନ୍ ମ୍ୟାଟର୍ ଇଜ୍ ବିୟଣ୍ଡ ଦ କଣ୍ଟ୍ରୋଲ ଅଫ୍ ଏନି ହ୍ୟୁମାନ୍ ବିଙ୍ଗ। ଯେତେବେଳେ ଗୋଟେ ଘଟଣା ଏଭଳି ଘଟିଯାଏ ଆମର ଆୟତ୍ତର ବାହାରେ ବିୟଣ୍ଡ କଣ୍ଟ୍ରୋଲ ଅଫ୍ ଏନି ହ୍ୟୁମାନ୍ ବିଙ୍ଗ ସେତେବେଳେ ଆଉ ତା ବିଷୟରେ ଲ୍ୟାମେଣ୍ଟ କରିବା ବା ସେଥିପାଇଁ ସୂଚନା କରିବାର ଆବଶ୍ୟକତା ନାହିଁ ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ଏଇ ଯେଉଁ ଯୁଧି ତୁରଗରୁଜ ଯୁଦ୍ଧରେ ଯେଉଁ ତୁରଗ ବା ଅଶ୍ୱ ଯେଉଁ ଦୌଡ଼ଉଥିଲେ ଭଗବାନ ସାରଥି ହିସାବରେ ଅଶ୍ୱକୁ ଦୌଡ଼ଉଥିଲେ ତା'ର କ୍ଷୁରରୁ ଯେଉଁ ରଜ ବାହାରୁଥିଲା ବା ଧୂଳି ବାହାରୁଥିଲା ସେଠି ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ ଏଇଭଳି ଭାବରେ ଭଗବାନ ଶରୀର ଅଙ୍ଗ ସେ ଧୂଳି ଯୁକ୍ତ ହୋଇଯାଇଥିଲା ବିଧୁମ୍ର ବିଶ୍ୱ କଚା ଲୋଳିତ ଶ୍ରମ ବାହାରି ଅଳଙ୍କୃତା ସେ ଭଗବାନଙ୍କ ଶରୀରରୁ ଝାଳ ଶ୍ରମ ବାହାରି ଝାଳ ନିର୍ଗତ ହେଉଥିଲା ଶ୍ୱେଦ ନିର୍ଗତ ହେଉଥିଲା ଏବଂ ଶ୍ରମ ବାହାରି ଭଗବାନ ପରିଶ୍ରମ କରୁଥିଲେ ଅର୍ଜୁନଙ୍କର ପରିଶ୍ରମ କିଛି ନଥିଲା। ଆମର ଶ୍ରୀ ସୁନ୍ଦର ରାଧାକାନ୍ତ ସ୍ୱାମୀ ମହାରାଜ କହନ୍ତି 18 ଯେଉଁ ଯୁଦ୍ଧ ହେଲା ଅର୍ଜୁନଙ୍କର ଏତିକି ପରିଶ୍ରମ ହୋଇଥିଲା ତାଙ୍କ ଶରୀରରୁ ଟିକେ ଝାଳ ବାହାରିଥିଲା ଗୋଟେ ଥର ଝାଳ ବାହାରିଥିଲା। ଯେତେବେଳେ ଭୀଷ୍ମଦେବ ବହୁତ ଭୀଷଣ ଯୁଦ୍ଧ କରିଥିଲେ ସେଇଦିନର କଥାକୁ ଭୀଷ୍ମଦେବ ବର୍ତ୍ତମାନ କହୁଛନ୍ତି ଭୀଷଣ ଯୁଦ୍ଧ କରିଥିଲେ ହତ୍ୟା କରିବେ ପ୍ରତିଜ୍ଞା କରିଥିଲେ ମୁଁ ପାଣ୍ଡବମାନଙ୍କୁ ହତ୍ୟା କରିବି ନହେଲେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରେଇବି ସେ ଶ୍ଳୋକଟି ଆସିବ ଏକଥା ଆସିବ ବର୍ତ୍ତମାନ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନଙ୍କ ଶରୀରରୁ ଶ୍ରମବାରି ନିଃସୃତ ହେଉଥିଲା ସେଇଟାଙ୍କ ଅଳଙ୍କାର ଭଳି ଲାଗୁଥିଲା ସେଇଟା ଭଗବାନଙ୍କର ଏଇ ଭକ୍ତବତ୍ସଳତା ଏ ତାଙ୍କର ଅଳଙ୍କାର ଭଗବାନଙ୍କର ଅଳଙ୍କାର ଏଇଭଳି ଭାବରେ ଅଳଙ୍କୃତା ସେ ମମ ନିଶ୍ଚିତ ସ୍ୱର ବିଭିଦ୍ୟ ମହାନା ମୁଁ ବହୁତ ତୀକ୍ଷ୍ଣ ସ୍ୱର ମାରୁଥିଲି ଅର୍ଜୁନଙ୍କୁ ମାରୁଥିଲି କିନ୍ତୁ ଭଗବାନ ନିଜେ ସେଇଟାକୁ ଗ୍ରହଣ କରୁଥିଲେ ତାଙ୍କର ଯେଉଁ ତ୍ୱଚି ବିଳସତ୍ କବଚ ତାଙ୍କର ଯେଉଁ କବଚ ଥିଲା ସେ କବଚକୁ ଭେଦ କରିଦେଉଥିଲା ଭୀଷ୍ମଦେବଙ୍କର ଯେଉଁ ତୀର ତୀକ୍ଷ୍ଣ ତୀର ଏବଂ ସେ ଭେଦ କରି ତାଙ୍କ ଶରୀରରୁ କ୍ଷତଜ ବା ରକ୍ତ ଆପ୍ଲୁତ ରକ୍ତ ସ୍ରାବ ହେଉଥିଲା ଭଗବାନଙ୍କ ଶରୀରରେ କୌଣସି ରକ୍ତ ନାହିଁ କିନ୍ତୁ ଏ ଲୀଳା ଭଗବାନ ଏଭଳି ଲୀଳା କରୁଛନ୍ତି, ଯେମିତି ଛୋଟ ନାଟକରେ ଯେମିତି ଜଣେ ମରିଗଲେ ତାର ଶରୀରରୁ ରକ୍ତ ବାହାରେ, ସେଇଭଳି ଭାବରେ ଭଗବାନ ତ ଲୀଳା କରୁଛନ୍ତି, ଲୀଳା ପୁରୁଷୋତ୍ତମ। ତେଣୁ ତାଙ୍କ ଲୀଳାରେ କୌଣସି ଇମ୍ପରଫେକ୍ସନ୍ କେଉଁଠି ଆସିବ ନାହିଁ, ପରଫେକ୍ଟ ଲୀଳା ସବୁଥିରେ, ସବୁଥିରେ ଲୀଳା ପରଫେକ୍ଟ। ତେଣୁ ସେଇଭଳି ଭାବରେ ଯେତେବେଳେ ଶରୀର ବିନ୍ଧ କରୁଛି, ଶରୀରରୁ ରକ୍ତ ବାହାରୁଛି, ଦେଖାଇ ଦେଉଛନ୍ତି ଭଗବାନ ମାୟା ମନୁଷ୍ୟ ରୂପରେ ଲୀଳା କରୁଛନ୍ତି। ତେଣୁ ଏହି ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭୀଷ୍ମଦେବ ଇଜ୍ ଏ ଗ୍ରେଟ୍ ଡିଭୋଟି ଅଫ୍ ଦ ଲର୍ଡ଼ ଇନ୍ ଦ ରିଲେସନ୍ ଅଫ୍ ସର୍ଭିଟରସିପ୍। ଭୀଷ୍ମଦେବ ଭଗବାନଙ୍କର ଦାସ୍ୟ ରସରେ ଭଗବାନଙ୍କ ସହିତ ଯୁକ୍ତ ଥିଲେ, ତେଣୁ ଦଜ୍ ହି ଇଜ୍ ଥ୍ରୋଇଂ ଅଫ୍ ସର୍ପ ସର୍ପ ଆରୋଜ୍ ଆଟ୍ ଦ ଟ୍ରାନ୍ସେଣ୍ଡେଣ୍ଟାଲ୍ ବଡ଼ି ଅଫ୍ ଦ ଲର୍ଡ଼ ଇଜ୍ ଆଜ୍ ଗୁଡ୍ ଆଜ୍ ଦ ୱର୍ସିପ୍ ଅଫ୍ ଆନାଦର୍ ଡିଭୋଟି ହୁ ଥ୍ରୋଜ୍ ସଫ୍ଟ ରୋଜେସ୍ ଅପନ୍ ହିମ୍। ଯେମିତି ଆମେ ଭଗବାନଙ୍କୁ ପ୍ରାର୍ଥନା କଲାବେଳେ, ଭଗବାନ ପୂଜା କଲାବେଳେ ତାଙ୍କ ପାଦ ପଦ୍ମରେ ବହୁତ କୋମଳ ପଦ୍ମକୁ କ'ଣ ପ୍ରେକ୍ଷଣ ପକାଉଛେ ଭଗବାନ ପାଦ ପଦ୍ମରେ, ସେହିଭଳି ଭାବରେ ଭୀଷ୍ମଦେବ ଯେଉଁ ତୀର ମାରୁଥିଲେ, ତୀକ୍ଷ୍ଣ ସ୍ୱର ମାରୁଥିଲେ, ଭଗବାନଙ୍କର ଶରୀରରୁ ରକ୍ତ ନିର୍ଗତ ହେଉଥିଲା, କିନ୍ତୁ ଭଗବାନଙ୍କୁ ସେଇଭଳି ଲାଗୁଥିଲା। ଏ ବୀରରସ ଆସ୍ୱାଦନ କରୁଥିଲେ, ରସ ବୈଶ ସବୁ ରସର ସେ ଆଧାର, ତେଣୁ ଏ ବୀରରସକୁ ଭଗବାନ ଆସ୍ୱାଦନ କରୁଥିଲେ। ତେଣୁ ଭୀଷ୍ମଦେବ ସେଇ ସ୍ମରଣ କରୁଛନ୍ତି ସେ କଥାକୁ ସବୁ। ଶପଥି ସଖେ ବଚୋ ନିଶମ୍ୟ ମଧ୍ୟେ ନିଜ ପରୟୋ ବଳୟୋ ରଥଂ ନିବେଶ୍ୟ ସ୍ଥିତବତୀ ପର ସୈନିକ ଆୟୁ ରକ୍ଷଣା ହୃତବତୀ ପାର୍ଥ ସଖେ ରତିର୍ମ ମାସ୍ତୁ। ଶପଥି ସଖି ବଚୋ ନିଶମ୍ୟ ମଧ୍ୟେ ଯେତେବେଳେ ଯୁଦ୍ଧ ହେଉଥିଲା ସେହି ସମୟରେ ନିଜ ପରୟୋ ବଳୟୋ ରଥଂ ନିବେଶ୍ୟ, ଯେତେବେଳେ ଅର୍ଜୁନ କହିଲେ ରଥଂ କ'ଣ ସେନୋ ଉଭୟର ମଧ୍ୟ ରଥମ ସ୍ଥାପୟମ ଅଚ୍ୟୁତ, ଏ କଥା ଯେତେବେଳେ କହିଦେଲେ ଅର୍ଜୁନ, ସେହି ସମୟରେ ଶପଥି ସଖୀ ସଖୀଙ୍କର ବଚନ ଶୁଣି ସାଙ୍ଗେ ସାଙ୍ଗେ କ'ଣ କଲେ ଭଗବାନ, ନିଶମ୍ୟ ମଧ୍ୟ ଶ୍ରବଣ କରିବା ମାତ୍ରେ କ'ଣ କଲେ, ନିଜ ପରୟୋ ବଳୟୋ ରଥ ନିବେଶ୍ୟ, ପାଣ୍ଡବ ପକ୍ଷ ଏବଂ କୌରବ ପକ୍ଷ ମଧ୍ୟରେ ରଥକୁ ସ୍ଥାପନ କରି ନିଜ ସ୍ଥିତବତୀ ପରସୈନିକ ଆୟୁ ରକ୍ଷମା, ଯେତେବେଳେ ଏଇଭଳି ଭାବେ ରଥକୁ ସ୍ଥାପନ କରିଦେଲେ ପର କୌରବ ପକ୍ଷରେ ଯେଉଁ ସୈନ୍ୟମାନେ ଅଛନ୍ତି ତାଙ୍କୁ ଯେତେବେଳେ ଦର୍ଶନ କରିଦେଲେ, ଈକ୍ଷଣ କରିଦେଲେ, ସେହି ସମୟରେ ସମସ୍ତଙ୍କର ଆୟୁଷ ହରଣ ହୋଇଗଲା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ମୟବେତା ନିହତା ପୂର୍ବମେବ, ମୋ ଦ୍ୱାରା ଏମାନେ ସବୁ ହତ ହୋଇସାରିଛନ୍ତି। ତେଣୁ ହୃତବତୀ ପାର୍ଥ ସଖେ ରତିର୍ ମମାସ୍ତୁ, ସମସ୍ତଙ୍କର ଜୀବନକୁ ହରଣ କରିନେଲେ କେବଳ ଈକ୍ଷଣ ମାଧ୍ୟମରେ ଭଗବାନ, ଏଭଳି ଶକ୍ତି ରହିଛି ଭଗବାନଙ୍କର। ପାର୍ଥ ସଖେ ସେହି ଭଗବାନ ପାର୍ଥ ସଖୀଙ୍କ ପାଖରେ ମୋର ରତି ରହୁ ମମାସ୍ତୁ, ଏଇଭଳି ଭାବେ ପ୍ରାର୍ଥନା କରୁଛନ୍ତି। ବ୍ୟବହୃତ ପୃତନା ମୁଖଂ ନିରୀକ୍ଷ ସ୍ୱଜନ ବଧାତ୍ ବିମୁଖସ୍ୟ ଦୋଷ ବୁଦ୍ଧ୍ୟା କୁମତି ହର ଆତ୍ମବିଦ୍ୟାଜ ଚରଣରତି ପରମସ୍ୟ ତସ୍ମେ ଅସ୍ତୁ। ଏଇ ଯେଉଁ ବ୍ୟବହୃତ ପୃତନା ମୁଖଂ ନିରୀକ୍ଷ, ଏଇ ଯେଉଁ ଅର୍ଜୁନ ଯେତେବେଳେ ଭଗବାନ ଯେତେବେଳେ ଦୁଇ ସୈନ୍ୟଙ୍କ ମଝିରେ ରଥକୁ ସ୍ଥାପନ କଲେ, ଅର୍ଜୁନଙ୍କ ମନରେ ବିଷାଦ ଭରିଦେଲେ, ନହେଲେ ତା ପୂର୍ବରୁ ଅର୍ଜୁନ ବହୁତ ଯୁଦ୍ଧ ପାଇଁ ଉତ୍ସାହୀ ଥିଲେ, କିନ୍ତୁ ଭଗବାନ ଚାହୁଁନଥିଲେ ଅର୍ଜୁନ ସାଙ୍ଗେ ସାଙ୍ଗେ ଯୁଦ୍ଧ କରନ୍ତୁ, ମୋ କଥା ଶୁଣିକି ଭଗବତ ଗୀତାର କଥା ଶୁଣି ସମଗ୍ର ମାନବ ସମାଜ ଶୁଣିବେ, ଶୁଣିଲା ପରେ ଯୁଦ୍ଧ କରିବେ, ସେଥିପାଇଁ ଭଗବାନ ଅର୍ଜୁନଙ୍କ ମନରେ ବିଷାଦ ଦେଇଥିଲେ। ସେ କଥା କହୁଛନ୍ତି ବିଭୂତ ପୃତନା ମୁଖଂ ନିରୀକ୍ଷ, ଯେତେବେଳେ ଭଗବାନ କହିଲେ ଦେଖ ସମବେତାନ କୁରୁନୀତି, ଆଙ୍ଗୁଠି ଦେଖି କହିଦେଲେ ଅର୍ଜୁନଙ୍କୁ ଦେଖ କୌରମାନେ ଏଠି ଉପସ୍ଥିତ ଅଛନ୍ତି, ସେହି ସମୟରେ ସ୍ୱଜନ ବଧାତ୍ ବିମୁଖସ୍ୟ ଦୋଷ ବୁଦ୍ଧ୍ୟା, ତାଙ୍କର ଦୋଷ ବିମୁଖ ହୋଇଗଲେ, ଯୁଦ୍ଧ କରିବାରୁ ବିମୁଖ ହୋଇଗଲେ, ଦୋଷ ବୁଦ୍ଧ୍ୟା ଆସିଲା, ଭଗବାନ କାହିଁକି ଯୁଦ୍ଧ କରାଉଛନ୍ତି ମୋତେ, ଏଟା କରିବା କଥା ନୁହଁ, ଆମେ ପାପ କରିବା ପାଇଁ ଯାଉଛେ, ଏଇଭଳି ଭାବରେ ସ୍ୱଜନବଦ୍ଧ ମୁଁ କେମିତି କରିବି, ଏଇଭଳି ଭାବରେ ସବୁ ବିଭିନ୍ନ ପ୍ରଶ୍ନ କରିଥିଲେ। ତାଙ୍କର କୁମତି ହରତ ଆତ୍ମବିଦ୍ୟାଜ, ସେ ତାଙ୍କର ଯେଉଁ କୁମତି ହୋଇଥିଲା ସେ କୁମତିକୁ ଭଗବାନ ତାଙ୍କର ଆତ୍ମବିଦ୍ୟା ମାଧ୍ୟମରେ ଯେଉଁ ବିଦ୍ୟା ପ୍ରଦାନ କଲେ, ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲେ, ଏ ଜ୍ଞାନ ମାଧ୍ୟମରେ ତାଙ୍କର କୁମତିକୁ ହରଣ କରିଦେଲେ। ସେଇ ପାର୍ଥଙ୍କ ପାଖରେ ପାର୍ଥ ସଖା ଭଗବାନଙ୍କ ପାଖରେ ମୋର ଚରଣରତି, ମୁଁ ତାଙ୍କ ଚରଣରେ ମୋର ରତି ହଉ, ଏଇଭଳି ଭାବରେ ପ୍ରାର୍ଥନା କରୁଛନ୍ତି। ଏଇଠି ଗୋଟେ ଶ୍ଳୋକ ଅଛନ୍ତି, ସେଇ କଥା ମୁଁ କହୁଥିଲି ସ୍ୱ ନିଗମ ଅପହାୟ ମତ୍ ପ୍ରତିଜ୍ଞା ରିହିତମ ଅଧିକତ୍ୱ ଅବପ୍ଲୁତ ରଥସ୍ଥ ଧ୍ରୁତ ରଥଚରଣ ଅଭୟାତ ଚଳଦ୍ଗୁ ହରିରିବ ହନ୍ତୁମିବଂ ଗତୋତ୍ତରୀୟ ଏ ପ୍ରସିଦ୍ଧ ଶ୍ଳୋକ ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟ 37 ଶ୍ଳୋକ ଭଗବାନ ଯେତେବେଳେ ପ୍ରତିଜ୍ଞା କରନ୍ତି ଭଗବାନ ନିଜ ପ୍ରତିଜ୍ଞାଙ୍କୁ ରକ୍ଷା କରନ୍ତି କିନ୍ତୁ ଯେତେବେଳେ ନିଜର ପ୍ରତିଜ୍ଞା ଜଣେ ଭକ୍ତର ପ୍ରତିଜ୍ଞା ସହିତ ଯେତେବେଳେ ବାରେ କ'ଣ ତା ଉପରେ ନିଜର ପ୍ରତିଜ୍ଞା ଭକ୍ତର ପ୍ରତିଜ୍ଞା ଭିତରେ ଯେତେବେଳେ ପ୍ରତିଯୋଗିତା ହେଉଛି ଭଗବାନ ନିଜ ପ୍ରତିଜ୍ଞାଙ୍କୁ ହରି ଭଙ୍ଗ କରିଦିଅନ୍ତି। ଭଗବାନ ପ୍ରତିଜ୍ଞା କଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, ବିଷ୍ଣୁଦେବ ପ୍ରତିଜ୍ଞା କଲେ ମୁଁ ତାଙ୍କୁ ଅସ୍ତ୍ର ଧାରଣ କରେଇବି, ନହେଲେ ତାଙ୍କ ଭକ୍ତଙ୍କୁ ହତ୍ୟା କରିବି, ପାଣ୍ଡବମାନଙ୍କୁ ହତ୍ୟା କରିବି। ତେଣୁ ଭଗବାନ ସ୍ୱ ନିଗମ ଅପହାୟ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ତ୍ୟାଗ କରିଦେଲେ, ଭାଙ୍ଗିଦେଲେ। କାହିଁକି ନାମତ୍ ପ୍ରତିଜ୍ଞା ମୃତ୍ୟୁ ଅଧିକ ଅପୃତ ରଥସ୍ତୁ, ମୋର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ, ସତ୍ୟରେ ପରିଣତ କରିବା ପାଇଁ। ତେଣୁ ଭଗବାନ ସେ ରଥରୁ ଡେଇଁ ପଡ଼ିଲେ, ଅବପୃତ ରଥସ୍ତୁ ଡେଇଁ ପଡ଼ିଲେ ଏବଂ ଦ୍ରୁତ ରଥଚରଣ ଅଭୟା ଚଳଦୁ, ଗୋଟେ ରଥ ଚକା ଥିଲା ସେଇଠି ଗୋଟେ ଧରି ହାତରେ ଧରି ଭଗବାନ କ'ଣ କଲେ, ଅଭୟ ଭୟଶୂନ୍ୟ ଭାବରେ ଭଗବାନ ଚାଲିଲେ ଭୀଷ୍ମଦେବଙ୍କୁ ହତ୍ୟା କରିବା ପାଇଁ। ଅଭୟା ଚଳଦୁ ହନ୍ତୁମିବ ହରିରିବ, ଯେମିତି ହରି ବା ସିଂହ ଯେଭଳି ହାତୀକୁ ଆକ୍ରମଣ କରନ୍ତି, ସେଭଳି ଭାବରେ ଭଗବାନ ହରି ସେ ଭୀଷ୍ମଦେବ ରୂପକ ହାତୀକୁ ଆକ୍ରମଣ କରିବା ପାଇଁ ଚାଲିଲେ ଗତୋତ୍ତରୀୟ। ତେଣୁ ଯେତେବେଳେ ଯାଉଛନ୍ତି ଅର୍ଜୁନ ତାଙ୍କୁ ଅଟକାଉଛନ୍ତି, ପ୍ରଭୁ ଆପଣ ପ୍ରତିଜ୍ଞା କରିଥିଲେ ଅସ୍ତ୍ର ଧାରଣ କରିବେ ନାହିଁ, ଇଏ କ'ଣ କରୁଛନ୍ତି, ଅସ୍ତ୍ର ଧାରଣ କରନ୍ତୁ ନାହିଁ, ତାଙ୍କୁ ପାଦକୁ ଧରିଦେଇଛନ୍ତି। କିନ୍ତୁ ସେ ଶୁଣୁନାହାନ୍ତି, ଭଗବାନ ଯାଉଛନ୍ତି ତାଙ୍କର ଉତ୍ତରୀ ତଳେ ଖସି ପଡ଼ୁ, ଗତୋତ୍ତରୀୟ ଉତ୍ତରୀ ତଳେ ଖସି ପଡ଼ୁଛି। ତେଣୁ ଏହି ଯେଉଁ ଦୃଶ୍ୟଟି ହୋଇଥିଲା, ଭଗବାନ ଅବଶ୍ୟ ସେ ଯେତେବେଳେ ଆସି ପହଞ୍ଚିଲେ ବିଷ୍ଣୁଦେବ ପାଖରେ, ଏ ଭଗବାନଙ୍କର ଗୋଟେ ଲୀଳା, ସେହି ସମୟରେ ସନ୍ଧ୍ୟା ହୋଇଗଲା, ଶଙ୍ଖ ବାଜିଗଲା, ତେଣୁ ଭଗବାନ ତାଙ୍କୁ ହତ୍ୟା କଲେ ନାହିଁ। କିନ୍ତୁ ଭୀଷ୍ମଦେବ ବହୁତ ଆନନ୍ଦିତ ହୋଇଗଲେ, ମୋର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ଭଗବାନ ତାଙ୍କର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ, ଇଏ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁକରି ଭଗବତ ଗୀତାରେ ଯଦିଓ ଅର୍ଜୁନକୁ ବହୁତ ପ୍ରକାର ଜ୍ଞାନ ପ୍ରଦାନ କଲେ, କିନ୍ତୁ ନବମ ଅଧ୍ୟାୟରେ ଗୋଟେ ଶ୍ଳୋକରେ କହିଲେ, ଅର୍ଜୁନ ତମେ ପ୍ରତିଜ୍ଞା କରି କହିଦିଅ ଯେ ମୋର ଭକ୍ତର କେବେ ବିନାଶ ହେବ ନାହିଁ। ଅର୍ଜୁନ କହିଲେ, ପ୍ରଭୁ ଆପଣ କହୁନାହାନ୍ତି, ନା ନା ନା, କୁନ୍ତୀୟ ପ୍ରତିଜ୍ଞାନ ହିଁ ନା ମେ ଭକ୍ତ ପ୍ରଣଶତି, ତମେ ପ୍ରତିଜ୍ଞା କର, କାରଣ ମୋର ଦରକାର ପଡ଼ିଲେ ମୋର ପ୍ରତିଜ୍ଞାଙ୍କୁ ମୁଁ ଭଙ୍ଗ କରିଦିଏ, କିନ୍ତୁ ମୋର ଭକ୍ତର ପ୍ରତିଜ୍ଞାଙ୍କୁ ମୁଁ କେବେ ହେଲେ ଭଙ୍ଗ କରେ ନାହିଁ। ତେଣୁ ଭଗବତ ଗୀତାରେ ଯେତେ ଜ୍ଞାନ ରହିଛି, ଏ ଗୋଟିଏ ଶ୍ଳୋକ ହେଉଛି ଅଲଗା ପ୍ରକାର ଶ୍ଳୋକ। ଭଗବାନ ନିଜେ ପ୍ରତିଜ୍ଞା ନ କରି ତାଙ୍କର ଭକ୍ତଙ୍କ ମାଧ୍ୟମରେ ପ୍ରତିଜ୍ଞା କରୁଛନ୍ତି, ସେଇଥିରୁ ଆମେ ଜାଣିବା ଏ ଶ୍ଳୋକର କେତେ ଗୁରୁତ୍ୱ ରହିଛି। ନ ଆମେ ଭକ୍ତ ପ୍ରଣଶତି, ମୋର ଭକ୍ତର କେବେ ବିନାଶ ହେବ ନାହିଁ, ଏ ଶ୍ଳୋକଟି ଭଗବାନ ନିଜେ କହିନାହାନ୍ତି, ଅର୍ଜୁନଙ୍କ ଦ୍ୱାରା କୁହାଇଛନ୍ତି। ଇଏ ହେଉଛି ରହିଛି ଗୋଟେ କ'ଣ ଆତ୍ମନିପଦୀ ଏବଂ ପରସ୍ମୈପଦୀ, ଏ ଦୁଇଟି ରହିଛି, ନିଜେ ନ କହିକି ଅନ୍ୟ ଦ୍ୱାରା କହୁଛନ୍ତି ସେଇଟା, ଏଇ ଶ୍ଳୋକଟି କେବଳ ରହିଛି ଭଗବତ ଗୀତାରେ। ତେଣୁ ଏହିଭଳି ଭଗବାନଙ୍କ ସହିତ ଭଗବାନ ପ୍ରାର୍ଥନା କରୁଛନ୍ତି, ଶୀତ ବିଶିକହତୋ ବିଶୀର୍ଣ୍ଣ ଦଂଶ କ୍ଷତଜ ପରିପ୍ଳୁତ ଆତତାୟ ନୋ ମେ ପ୍ରସବ ଅଭିଶସାର ମଦ୍ବଧାର୍ଥମ ସ ଭବତୁ ମେ ଭଗବାନ ଗତିର୍ମୁକୁନ୍ଦ। ସେ କଥାଟି କହୁଛନ୍ତି, ସେ କଥା ସେ ଯେଉଁ ମୁଁ କହିଲି ଭଗବାନ ଧାଇଁ ଯାଉଥିଲେ ସେ କଥା କହୁଛନ୍ତି। ଶୀତ ବିଶିକହତୋ ବିଶୀର୍ଣ୍ଣ ଦଂଶ, ମୋର ଯେଉଁ ତୀକ୍ଷ୍ଣ ବାଣରେ ଭଗବାନଙ୍କର ଶରୀରରୁ କ୍ଷତଜ ବା କ୍ଷତଜ ପରିପ୍ଳୁତ ବା ରକ୍ତ ରୁଧିର ନିର୍ଗତ ହେଉଥିଲା, ମୁଁ ଗୋଟେ ଆତତାୟୀ ଭଳି ଆପଣଙ୍କୁ କ'ଣ ଆକ୍ରମଣ କରୁଥିଲି, ପ୍ରସବ ଅଭିଶସାର ମତ ବୋଧାର୍ଥମ, ତେଣୁ ଆପଣ ସେ ରଥରୁ ଡେଇଁ ପଡ଼ି ମୋତେ ହତ୍ୟା କରିବା ପାଇଁ ଆସିଯାଇଥିଲେ, ସ ଭବତୁ ମେ ଭଗବାନ ଗତି ମୁକୁନ୍ଦ, ସେଇ ଭଗବାନ ମୋର ଗତି ହୁଅନ୍ତୁ, ମୁକୁନ୍ଦ ସିଏ ମୋର ଗତି ହୁଅନ୍ତୁ। ବିଜୟ ରଥ କୁଟୁମ୍ବ ଆତତତ୍ରୋ ଧୃତ ହୟ ରଶ୍ମି ଇତଶ୍ରିଓ କ୍ଷଣିଏ ଭଗବତୀ ରତି ରସ୍ତୁମେ ମୋ ଜମିହ ନିରୀକ୍ଷ ହତ ଗତା ସ୍ୱରୂପମ୍। ବିଜୟ ରଥ କୁଟୁମ୍ବ ଆତତତ୍ରୋ କୁଟୁମ୍ବ, କୁଟୁମ୍ବର ଅର୍ଥ ହେଉଛି ଆମର ପରିବାର ବର୍ଗକୁ ଯେଉଁ କୁଟୁମ୍ବ କୁହାଯାଉଛି, କୁଟୁମ୍ବର ଅର୍ଥ ହେଉଛି କୃଷିତ କର୍ମ କରି ମଧ୍ୟ ନିଜ ଜନ୍ମକୁ ପାଳନ କରନ୍ତି, ସେ କୁଟୁମ୍ବ, ସେଥିପାଇଁ ଶବ୍ଦ ବ୍ୟବହାର କରାଯାଇଛି। କୁତ୍ସିତ କର୍ମ କରିକି ମଧ୍ୟ ତାଙ୍କୁ ରକ୍ଷା କରିବା, କୁଟୁମ୍ବ ଶବ୍ଦର ଅର୍ଥ ହେଉଛି ଏଇଟା। ତେଣୁ ଭଗବାନ ମଧ୍ୟ ସେହିଭଳି ଭାବରେ ନିଜ ଜନକୁ ରକ୍ଷା କରିବା ପାଇଁ କୁଟୁମ୍ବ ଭଳି, ପାଣ୍ଡବମାନଙ୍କୁ ନିଜ କୁଟୁମ୍ବ ଭଳି ଗ୍ରହଣ କରିଛନ୍ତି। ବିଜୟ ରଥ କୁଟୁମ୍ବ, ବିଜୟ ଯେଉଁ ଅର୍ଜୁନଙ୍କର ରଥରେ ସେ ରହିଛନ୍ତି ପାଣ୍ଡବମାନଙ୍କୁ ରକ୍ଷା କରିବା ପାଇଁ। ଆତ ତତ୍ତ୍ୱ ଭୃତ୍ୟ ରକ୍ଷା ବଗ୍ରେ, ତାଙ୍କର ନିଜ ଜନକୁ ରକ୍ଷା କରିବା ପାଇଁ ଧୃତ ହେରସ୍ମିନ୍ ସେ କ'ଣ କରୁଛନ୍ତି, ଯେଉଁ ରଥ ଚାଳନା କରୁଛନ୍ତି, ଗୋଟେ ହାତରେ ଧରିଛନ୍ତି ଧୃତ ହୟ ରଶ୍ମି, ରଶ୍ମି ଯେଉଁ ଦୌଡ଼ି ଯାଉଛି, ବାଗ ଦୌଡ଼ି ଯାଉଛି, କ'ଣ ସୈନ୍ୟମାନେ ଏ ଯେଉଁ ଘୋଡ଼ାମାନଙ୍କର ପାଖରେ ଯେଉଁ ରଶି ଲାଗିଛି ସେଟାକୁ ଧରିଛନ୍ତି ଗୋଟେ ହାତରେ, ଆଉ ଗୋଟେ ହାତରେ ଆତତତ୍ର ଏ ଯେଉଁ ଧରିଛନ୍ତି ଛାଟ ଧରିଛନ୍ତି, ଛାଟରେ ତାକୁ ଚଳୁଛନ୍ତି। ଧୃତ ହୟ ରଶ୍ମି ଶ୍ରିୟ କ୍ଷଣିଆ, ବହୁତ ସୁନ୍ଦର ଭଗବାନଙ୍କର ଇକ୍ଷଣ ରହିଛି, ବହୁତ ସୁନ୍ଦର ତାଙ୍କର ଶୋଭା ପାଉଛନ୍ତି, ସେ ତାଙ୍କର ଶୋଭା ମୁଖର ଶୋଭା ବିରାଜମାନ ହେଉଛି। ସେହିଭଳି ଭଗବାନଙ୍କର ଭଗବତୀ ରତି ରସ୍ତୁମେ ମୁମୂର୍ଷୁ, ମୁଁ ବର୍ତ୍ତମାନ ମୃତ୍ୟୁ ସମୟ ମୋର ଆସି ଉପସ୍ତ ହୋଇଛି, ସେହି ଭଗବାନ ସେହି ରୂପ ମୋର ମନରେ ଆସୁ, ଭଗବତୀ ରତି ରସ୍ତୁମେ ମୁମୂର୍ଷୁ, ଜମିହ ନିରୀକ୍ଷଣ ନିରୀକ୍ଷ ହତାଗତା ସ୍ୱରୂପମ, ଯେଉଁ ରୂପକୁ ଦର୍ଶନ କରି ମୁଁ ଯେତେବେଳେ ଶରୀର ତ୍ୟାଗ କରି ମୁଁ ମୋର ସ୍ୱରୂପକୁ ପ୍ରାପ୍ତ ହେବି, ଏଇଭଳି ଭାବେ ପ୍ରାର୍ଥନା କରୁଛନ୍ତି ସେ। ତେଣୁ ଅନ୍ତିମରେ ଆଉ ତ ବହୁତ ଶ୍ଳୋକ ଅଛନ୍ତି, ଆମେ କେତେବେଳେ କେତୋଟି ଶ୍ଳୋକ କହିଲେ, ଆଉ ଗୋଟେ ଶ୍ଳୋକ ରହିଛି ଯେ ଭଗବାନ କିଭଳି ଗୋପୀମାନଙ୍କ ସହିତ ଲୀଳା କରୁଥିଲେ, ସେ ଲୀଳାକୁ ସ୍ମରଣ କରୁଛନ୍ତି। ଲଳିତ ଗତି ବିଳାସ ବଲଗୁହାସ ଶ୍ରୀ ଶ୍ରୀ ସୀତାରାମ ରକୁଣ ହନୁମାନ ଯୋଉ କି ପ୍ରଣୟ ନିରୀକ୍ଷଣ କଳ୍ପିତରୁ ମାନହା କୃତ ମନୁ କୃତବତ୍ୟ ଉନ୍ମାଦାନ୍ଧା ପ୍ରକୃତି ମଗନ କିଳ ଯଶ୍ୟ ଗୋପବଧ୍ୟୋ। ଭଗବାନ ଗୋପୀମାନଙ୍କର ଯେଉଁ ଆମେ 29-33 ଦଶମ ସ୍କନ୍ଧ ଏ ରାସ ଲୀଳା ବର୍ଣ୍ଣନା କରାଯାଇଛି, ଗୋପୀମାନଙ୍କ ସହିତ ଯେଉଁ ଲୀଳା କରିଥିଲେ ଲଳିତ ଗତି ବିଳାସ ବଲଗୁହାସ, ସୁନ୍ଦର ତାଙ୍କ ସହିତ ରାସ ନୃତ୍ୟ ଇତ୍ୟାଦି ହାସ ନୃତ୍ୟ ଇତ୍ୟାଦି କରିଥିଲେ, ପ୍ରଣୟ ନିରୀକ୍ଷଣ କଳ୍ପିତ ଗୁରୁ ମାନା ଏଇଭଳିଆ ପ୍ରଣୟ ରସ ସେ ଆସ୍ୱାଦନ କରୁଥିଲେ, ଉନ୍ମଦାନ୍ଧା ପ୍ରକୃତି ମଗନ କିଳ ଦଶ୍ୟ ଗୋପବଧ୍ୟୋ, ଯାହାକୁ ଯେତେବେଳେ ଭଗବାନ ଯେତେବେଳେ ରାସ ଲୀଳା ସମୟରେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ସେ ଗୋପୀମାନେ ଉନ୍ମାଦ ହୋଇଯାଇଥିଲେ, ଉନ୍ମାଦ ଭଳି ଲୀଳା କରୁଥିଲେ, ସେମାନେ ସବୁ ଅନ୍ୱେଷଣ କରୁଥିଲେ, କୃଷ୍ଣଙ୍କର ଅନ୍ୱେଷଣ କରୁଥିଲେ ଗୋପବଧ୍ୟ। ସେଇ ଭଗବାନ ଯେଭଳି ଭାବରେ ଗୋପୀମାନଙ୍କ ପ୍ରତି ପ୍ରୀତି ରହିଛି, ସେଇଭଳି ଭାବରେ ମୋ ପ୍ରତି ପ୍ରୀତି ରଖନ୍ତୁ ଭଗବାନ, ସିଏ ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କରି ଯେତେବେଳେ ସେ ଆଖି ବୁଝିଦେଲେ, ଭଗବାନଙ୍କ ବିଷୟରେ ସ୍ମରଣ କରି ଯେ ଶରୀର ତ୍ୟାଗ କରିଛନ୍ତି, ଏ ଭୀଷ୍ମ ନିର୍ଯାଣ ବୋଲି କୁହାଯାଏ, ଭୀଷ୍ମଦେବ ଯେଉଁଭଳି ଭାବରେ ଶରୀର ତ୍ୟାଗ କରିଥିଲେ ଇଏ ବହୁତ ଆଦର୍ଶ ମୃତ୍ୟୁ, ଏଇଟା ମୃତ୍ୟୁ ନୁହଁ, ମୃତ୍ୟୁ ଉପରେ ବିଜୟ ଲାଭ କରିଥିଲେ ଆମେ କହିବା, ମୃତ୍ୟୁ ଯେଉଁଗୁଡ଼ା କୁହାଗଲା ଭାଗବତରେ କୁହାଯାଇଛି, ଭଗବତ ଗୀତାରେ ମଧ୍ୟ କୁହାଯାଇଛି, ଅନ୍ତକାଳେ ମାମେବ, ଅନ୍ତକାଳରେ ଯଦି ଭଗବାନଙ୍କ ସ୍ମରଣ ଆସିଲା ତାହେଲେ ସେ ଭଗବତ ଧାମ ପ୍ରାପ୍ତ ହେବେ, ଜୀବନରେ ଶ୍ରେଷ୍ଠ ସିଦ୍ଧି ଲାଭ କରିବେ। ଭାଗବତରେ ମଧ୍ୟ କୁହାଯାଇଛି ଏତାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠା ଜନ୍ମ ଲାଭ ପରପୁଂସାମ ଅନ୍ତେ ନାରାୟଣ ସ୍ମୃତି, ଯିଏ ଯେଉଁ ଧର୍ମ ଆଚରଣ କରନ୍ତୁ ସେ ଜନ୍ମରେ ଶ୍ରେଷ୍ଠ ଲାଭ ଜଣେ ପ୍ରାପ୍ତ ହେବ କେତେବେଳେ, ଯା ଅନ୍ତକାଳରେ ଯଦି ଭଗବାନଙ୍କ ସ୍ମରଣ ଆସିପାରିଲା। ତେଣୁ ଭୀଷ୍ମଦେବ ସେହିଭଳି ଭାବରେ ଭଗବାନଙ୍କ ସ୍ମରଣ କରି ଶରୀର ତ୍ୟାଗ କରିଛନ୍ତି, ଇଏ ହେଉଛି ଆଦର୍ଶ, କେମିତି ଜଣେ ଶରୀର ତ୍ୟାଗ କରିବ, ଆଦର୍ଶ ସ୍ଥାପନ କରିଛନ୍ତି ଭୀଷ୍ମଦେବ ମହାଜନ। ତେଣୁ ସେହି ଧାରାରେ ଆମର ପ୍ରଭୁପାଦ ମହାରାଜ, ଆମର ଶ୍ରୀଶ୍ରୀମଦ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ, ଶ୍ରୀଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ, ଏମାନେ ମଧ୍ୟ ସେହିଭଳି ଭାବରେ ସବୁ ସେ ଏଭଳି ଭାବରେ ଶରୀର ତ୍ୟାଗ କରିଛନ୍ତି, ଭଗବାନଙ୍କୁ ସ୍ମରଣ କରି ଭଗବାନ କଥା କହୁଥିବା ସମୟରେ ଶରୀର ସବୁ ତ୍ୟାଗ କରିଛନ୍ତି। ଏସବୁ ଆମର ରହିଛି, ଏମାନେ ସବୁ ଆଦର୍ଶ। ତେଣୁ ଏଇଭଳି ଭାବରେ ଯେତେବେଳେ ଭୀଷ୍ମଦେବ ଶରୀର ତ୍ୟାଗ କଲେ, ସେ ସେଠିକାର ଉପସ୍ଥିତ ମୁନିଋଷିମାନେ ସବୁ ଚୁପ୍ ହୋଇଗଲେ। ଯେଉଁଭଳି ଭାବରେ ସନ୍ଧ୍ୟା ସମୟରେ ପକ୍ଷୀମାନେ ନୀରବ ହୋଇଯାଆନ୍ତି, ସେଇଭଳି ଭାବେ ନୀରବ ହୋଇ ସେମାନେ ପ୍ରସ୍ଥାନ କରୁଛନ୍ତି ସେଠୁ। ତାପରେ ତାଙ୍କର ଅବଶ୍ୟ ସଂସ୍କାର କ୍ରିୟା ସବୁ ହୋଇଥିବ, କିନ୍ତୁ ଏମାନେ ଏଇଭଳି ଭାବରେ ସେଠୁ ସେ କୁରୁକ୍ଷେତ୍ର ଯୁଦ୍ଧଭୂମିରୁ ଫେରିଆସିଲେ। ଫେରିଆସି ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯିବ କିଭଳି ଯୁଧିଷ୍ଠ ମହାରାଜଙ୍କର ଯେଉଁ ଥିଲା ଶୋକ ଦୂର ହେଲା। ଭଗବାନ ଯେତେ କହିଲେ ମଧ୍ୟ ଯୁଧିଷ୍ଠ ମହାରାଜଙ୍କ ଶୋକ ଦୂର ହେଉନଥିଲା, କିନ୍ତୁ ଭୀଷ୍ମଦେବ ଯେଉଁ କହିଲେ, ଉପଦେଶ ଦେଲେ, ଭୀଷ୍ମଦେବ ଉପଦେଶରେ ଯୁଧିଷ୍ଠ ମହାରାଜଙ୍କ ଶୋକ ଦୂର ହେଲା। ତେଣୁ ସେ ରାଜ୍ୟ ଶାସନ ଗ୍ରହଣ କଲେ, ଶାସନ କରିବା ପାଇଁ ଗଲେ। ଭଗବାନ ମଧ୍ୟ କେତେ ମାସ ରହିଲେ, ତାଙ୍କ ସହିତ ପୁଣି ଆଉ କିଛି ଲୀଳା ସବୁ ହୋଇଛି, ସେସବୁ ବର୍ଣ୍ଣନା କରେ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଦଶମ ଅଧ୍ୟାୟରେ ଯେଉଁ କଥା ସବୁ ରହିଛି ଆମେ ଆସନ୍ତାକାଲି ବର୍ଣ୍ଣନା କରିବା, ଆମର ସମୟ ହୋଇଯାଇଛି। କାହାରିକି ଯଦି ପ୍ରଶ୍ନ ଅଛି ନହେଲେ ଆମର କଥାକୁ ବିଶ୍ରାମ ଦେବା, ଭଗବାନ ମଧ୍ୟ ବିଶ୍ରାମ ନେବେ, ଆମ କଥା ମଧ୍ୟ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟୀ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ ହରି ଶ୍ରୀତ କମଳା।